ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୁଲବାର ବାବଦେ ଆଇବାକାଇଲ ହେବା ନୂଆ କମିଟିର ବୈଠକ। କହିଲେ ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ରାଇଜେ ଲଗାଯିବା 5 କୋଟି ଗଛ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆର୍ କୁଚିଣ୍ଡା ଗସ୍ତ କରି ଭିନ୍ ଭିନ୍ ପ୍ରକଳ୍ପର କଲେ ସମୀକ୍ଷା। ସହରର ଡ୍ରେନେଜ୍ ବ୍ୟବସ୍ଥା ଲାଗି ତିଆର ହେବା ମାଷ୍ଟର ପ୍ଲାନ୍। ଆଘର ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ। ଆଉ ରାଇଜେ ମୌସୁମୀର ବୋଲେ ଆଇବାକାଇଲ ଜବର ବର୍ଷା। 11 ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲବାର ବାବଦେ ରାଜ୍ୟ ସରକାରଙ୍କ ତରଫ ଗଠିତ ନୂଆ କମିଟିର ବୈଠକ ଆଇବାକାଇଲ ହେବା। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଇ ବାବଦେ ସୂଚନା ଦେଇକରି କହିଛନ୍ତି ଯେ ରତ୍ନଭଣ୍ଡାର ଖୁଲବାର ଆଉ ମୂଲ୍ୟବାନ ଅଲଙ୍କାରମାନଙ୍କର ଗନ୍ତିମନ୍ତି ଲାଗି ବୈଠକଟି ଆଲୋଚନା ହେବା। କମିଟିର 15 ସଦସ୍ୟଙ୍କ ସହିତ ଆଲୋଚନା କରାଯିବା ଋତୁରୁ ଆଗକେ ନିଷ୍ପତ୍ତି ନିଆଯିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି।
ମିଟିଂ କାଲି ପ୍ରଥମଥର ପାଇଁ ବସୁଛି, ତେଣୁ ଏଥିରେ ବହୁ ବିଜ୍ଞ ବ୍ୟକ୍ତିତ୍ୱ ଅଛନ୍ତି, ତେଣୁ ସମସ୍ତେ ଆଗ ବସୁ, ବସିଲେ ତାର କୋଣ ଅନୁକୋଣକୁ ନିଶ୍ଚିତ ଭାବରେ ଆମେ ବିଚାରକୁ ନେବୁ। ଇଏ କିଛି ସାମାନ୍ୟ ଜିନିଷ ନୁହଁ, ଇଏ ଗୋଟେ ଅସାମାନ୍ୟ ଜିନିଷ। 46 ପରେ ଏଇଟା ବର୍ତ୍ତମାନ ପ୍ଲେସ୍ କରିବାକୁ ଯାଉଛି, ତେଣୁ ଆଶା କରିବା ଆମେ ସଠିକ୍ ନିଷ୍ପତ୍ତିରେ ଉପନୀତ ହୋଇ କେମିତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା।
ଏକ ପେଡ୍ ମା କେ ନାମ ଅଭିଯାନଟି ଓଡ଼ିଶାର ସବୁଠାରୁ ଯହ 1,48,000 ଫଟୋ ଅପଲୋଡ଼ ହୋଇଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଭୁବନେଶ୍ୱର ଡୁମ୍ଡୁମା ସରକାରୀ ହାଇସ୍କୁଲର 75 ବନ ମହୋତ୍ସବଟି ମୁଖିଆ କୁନ ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଟି ମୂଲ ହୋଇଥିବା ଅଭିଯାନଟି ଲୋକର ସହଭାଗିତା ଖୁବ୍ ତହଙ୍କାବାର ଲାଇକର ହୋଇଛେ। ସବୁ ରାଜ୍ୟ ଭିତରେ ଓଡ଼ିଶା ଆଗେ ରହିଛେ, 5 କୋଟି ଗଛ ଲଗାବାର ଲାଗି ଲକ୍ଷ୍ୟ ଧାରିଛେ। ଏହି କାର୍ଯ୍ୟକ୍ରମର ସଫଳତା ଲାଗି ଜିଲ୍ଲାପାଳ ଆଉ ଜିଲ୍ଲା ବନ ଅଧିକାରୀ ମିଳିମିଶିକରି ଦେଖରେଖ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଦାରିଙ୍ଗବାଡ଼ିନ ଚେରି ବ୍ଲୁଜୁମ୍ ଗଛ ଲଗାଯାଇକରି ଏହି ଜାଗାକେ ବିଶ୍ୱ ଚେରି ବ୍ଲୁଜୁମ୍ ମାନଚିତ୍ରଟି ଠାନ୍ ଦିଆଯିବା। ବିଜୁଳି ମାରବାରକେ ରୋକବାର ଲାଗି 19,00,000 ତାଲ ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛ ବୋଲି ସେ କହିଥିଲେ। ଇଉଲଗୁନେ ସୁନ୍ଦରଗଡ଼ର ସାଗରପାଲି ବନ ସଂରକ୍ଷଣ ସମିତି ଆର୍ ନବରଙ୍ଗପୁରର ବତାସର ବନ ସଂରକ୍ଷଣ ସମିତିକେ ଜଙ୍ଗଲ ସୁରକ୍ଷା ଆଉ ବନୀକରଣ ଲାଗି ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସ୍କାରକୀ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ବଲପୁର ସହରର ଡ୍ରେନେଜ୍ ବ୍ୟବସ୍ଥା ଲାଗି ମାଷ୍ଟର ପ୍ଲାନ୍ କରାଯିବା। 3 ଭିତରେ ଏହି ଯୋଜନା ସରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ସମ୍ବଲପୁର ଗସ୍ତି ଆସିକରି ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଉତ୍ତରାଞ୍ଚଳ ଡିଆଇଜି ଆର୍ ଅଲଗା ଅଧିକାରୀମାନଙ୍କ ସଙ୍ଗେ ଭିନ୍ ଭିନ୍ ବିଷେତି ସମୀକ୍ଷା କଲାଉଥିରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି। ସମ୍ବଲପୁର ସହରରେ ସ୍ୱଚ୍ଛତା ଉପରେ ଜୋର୍ ଦେବାର ଲାଗି ସେ କହିଛନ୍ତି। ହେନ୍ତା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏକେ ଆହୁରି ପ୍ରଭାବଶାଳୀ କରବାର ଲାଗି ଇସ୍ରୋର ଆଘର ମୁଖ୍ୟ ରାଧାକ୍ରିଷ୍ଣନଙ୍କ ନେତୃତ୍ୱଦେଇ ଗୋଟିଏ କମିଟି ଗଠନ କରାଯାଇଛି। 2 ଭିତରେ କମିଟି ତା'ର ରିପୋର୍ଟ ଦେବା ଆଉ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଇତାର ଉତ୍ତରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଉ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଗସ୍ତି ଯାଇକରି ଉନ୍ନୟନ ଯୋଜନାମାନଙ୍କ ବାବଦେ ସମୀକ୍ଷା କରିଛନ୍ତି। ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ହୋଇଥିବା ଏହି ସମୀକ୍ଷା ବୈଠକଟି ଭିନ୍ ଭିନ୍ ବିଭାଗ ଆର୍ ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ଗସ୍ତ ସମୟଥି କେନ୍ଦ୍ରମନ୍ତ୍ରୀଙ୍କୁ କୁଚିଣ୍ଡା ଟାଉନ୍ହଲ୍ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେବା ମନୋଭାବ ନେଇକରି କାମ କରବାରକେ ସେ ଏଥି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ଭିନ୍ ଭିନ୍ ରାଜ୍ୟ ଲାଗି ପ୍ରଭାବରୀ ଆଉ ସହପ୍ରଭାରୀମାନଙ୍କ ନାଁ ଆଜି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଦଳର ଓଡ଼ିଶା ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାର ଆର୍ ସହପ୍ରଭାରୀ ଭାବେ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ନିଯୁକ୍ତି ଦେଇଛନ୍ତି। ସେନ୍ତା ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳର ସହପ୍ରଭାରୀ ଦାୟିତ୍ୱ ଆର୍ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ରାଜ୍ୟମାନଙ୍କର ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ପୁରୀନ ଆଇବା 7 ରବିବାର ଦିନ ହେବାରକେ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ସବୁ ତୟାରୀ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛେ। ନବଯୌବନ ଦର୍ଶନ, ନେତ୍ରୋହବ ଆଉ ଗୁଣ୍ଡିଚା ଯାତ୍ରା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫୁ ସବୁ ନୀତିକାନ୍ତି ଠିକ୍ ସମୟଥି କରବା ଲାଗି ପଦକ୍ଷେପ ନିଆଯାଉଛେ। ରଥଯାତ୍ରା ଦେଖିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସୁଥିବାରୁ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେଆଡ଼େ ରଥଯାତ୍ରା ଦିନ ଶ୍ରୀମନ୍ଦିରକେ ସାଧାରଣ ଲୋକର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରଥ ଉପରେ ଭିଡ଼ ନାଇଁ କରବାର ଲାଗି ମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଅନୁରୋଧ କରିଛନ୍ତି। आपण माने बाकी खबर सुनी पारबे ई सूचना उतरु।
तारीख पर तारीख, युग का हो गया अंत, न्यायिक प्रक्रिया के लिए समय सीमा तय, भारतीय नागरिक सुरक्षा संहिता 1 जुलाई से लागू, आजाद भारत के अपने कानून।
आघर मंत्री सुरेंद्र नाथ नायकंकर आज परलोक हेइछे। भुवनेश्वर निजर घरे 95 वर्ष बयसे तांकर वियोग हेइछे। से काकटपुर निर्वाचन मंडली नु 7 थर विधानसभा के निर्वाचित हेइथिले। कृषि शिक्षा बागीर बहुते विभागर मंत्री भाबे से दायित्व निर्वाह करथिले। 1977 मसीहा स्वर्गत नायक विधानसभा उपवाचस्पति भाबे निर्वाचित हेइथिले। 2019 नु मस्तिष्काघातथि आक्रांत हेइकरि से चिकित्सित हेउथिले। विधानसभा परिसर आज मुख्यमंत्री संगे मंत्रिमंडल अलगा सदस्य आर विधायक स्वर्गत नायकंकर शेष दर्शन करते। आघर मंत्री आर बर्षियान नेता सुरेन्द्रनाथ नायकंकर वियोगी राज्यपाल रघुवर दास गभीर दुख प्रकाश कर अमर आत्मार स्वर्गति सहित शोकसंतप्त परिवार के संवेदना जनईछन। मुख्यमंत्री मोहन चरण माझी शोकवार्ता स्वर्गत नायक जने लोकप्रिय नेता थिले बोली कहिछन। विधायक आर मंत्री भावे राज्यर भिन्न भिन्न क्षेत्र उन्नति थी तांकर गुरुत्वपूर्ण अवदान रहिथला बोली श्री माझी कहिछन। केन्द्रमंत्री धर्मेन्द्र प्रधान सामाजिक गणमाध्यम जरिए पोस्ट थी कहिछन जे ओडिशावासींकर सेवाकाम थी स्वर्गत नायकंकर अवदान सबुदिन मने रहबा। अमर आत्मार सद्गति कामना करबार सहित शोकसंतप्त परिवारके श्री प्रधान संवेदना जनईछन। केन्द्रमंत्री ज्वेल ओराम तांकर शोकवार्ता थी स्वर्गत नायक जने लोकप्रिय जनप्रतिनिधि भावे स्मरणीय होइ रहबे बोली कहिछन। राज्य स्वास्थ्य और परिवार कल्याण मंत्री मुकेश महालिंग आज झारसुगुड़ा जिला सदर डाक्तरखाना परिदर्शन करिछन। डाक्तरखाना परिदर्शन समय थी से रोगी संगे आलोचना करिथिले। कार्यरत कर्मचारी संगे आलोचना समय थी उन्नत स्वास्थ्य सेवा जुगावार रोगी और सेमानकर संपर्कीय मानकु भल व्यवहार करबार उपरे स्वास्थ्यमंत्री जोर देथिले। मंत्रींकर ई गस्त समय थी झारसुगुड़ा विधायक टंकधर त्रिपाठी उपस्थित थिले। ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଧୀରେନ୍ଦ୍ର ଓଝାଙ୍କୁ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଓଝା ଶେଫାଳି ଶରଣଙ୍କ ଜାଗାଥି ନିଯୁକ୍ତି ପାଇଛନ୍। ଶେଫାଳି ଶରଣଙ୍କୁ ପ୍ରକାଶନ ବିଭାଗର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ସରକାର ରାଜ୍ୟର ସବୁ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି 9ଟା ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବେ। ଏ ବାବଦୀୟ ଗଲାକାଲି ବିଜ୍ଞପ୍ତି ବାହାରିଛି। ଏହି ସଂସ୍ଥାମାନଙ୍କର ଭିତରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ଭଲପୁର ଉନ୍ନୟନ କର୍ତ୍ତୃପକ୍ଷ ଆଉ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଆଜି ଅଭିଭାବକ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଗୋଟିଏ ବୈଠକ ହୋଇଥିଲା। ଇନ ନୂଆ ଶିକ୍ଷାନୀତି ଆର୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ମଡେଲ ପ୍ରଶ୍ନପତ୍ର ଉପରେ ଆଲୋଚନା ହୋଇଥିଲା। ଶିକ୍ଷା ପଦ୍ଧତି ଜରିଏ ବହୁତେ ପରିଶ୍ରମ ଆର୍ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ଆର୍ ଅଭିଭାବକମାନେ ତହକାଲେ ଭଲ ରେଜଲ୍ଟ ହେବା ବୋଲି ବୈଠକଟି ମତ ପ୍ରକାଶ ପାଇଥିଲା। ରାଇଜେ ଆଉ 8ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲବାର ଲାଗି ରାଜ୍ୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ବିଭାଗ ଇ ବାବଦେ ସମ୍ପୃକ୍ତ ଘରୋଇ ସଂସ୍ଥାମାନଙ୍କୁ ଅନୁମତି ଦେଇଛନ୍। ଏତାର ସହିତ ଯୁକ୍ତ 2 ସ୍ତର ଥି ସିଟ୍ ସଂଖ୍ୟା ଭିଲ୍ ବଢ଼ାଯାଇଛି। ଭିନ୍ ଭିନ୍ ପାଠ୍ୟକ୍ରମଟି ସବୁ ମିଶିକରି 6,784 ସିଟ୍ ବଢ଼ାବାର ଲାଗି ଥିର କରାଯାଇଛି। 12ଟା ଜିଲ୍ଲାନ ଖୋଲବାକେ ଥିବାର ଏ 8ଟା ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିତରେ ଖୋର୍ଦ୍ଧା ଜିଲ୍ଲାନ ସବୁଠାରୁ ଜହ 6ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେନ୍ତା ରାଜ୍ୟର ଅଲଗା 9ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନ ସିଟ୍ ସଂଖ୍ୟା ବଢ଼ାବା ଲାଗି ଭିଲ୍ ଅନୁମତି ଦିଆଯାଇଥିବାର ଜଣାପଡ଼ିଛି। ରାଇଜେ ବର୍ଷା ଜାରି ରହିଛି। ଆଇବା 4 ଦିନ ତକ୍ ଭିନ୍ ଭିନ୍ ଜିଲ୍ଲାନ ଟିକେ ରଞ୍ଚନୁ ମଧ୍ୟମ ଧରଣର ବର୍ଷା ହେବାର ଅନୁମାନ ରହିଛି। ଆଇବାକାଲି ବଙ୍ଗୋପସାଗରରୁ ସୃଷ୍ଟି ହେବାରକେ ଥିବାର ଘୂର୍ଣ୍ଣିବଲୟର ବୋଲେ ରବିବାର ଦିନ କେତେଟା ଜିଲ୍ଲାନ ଜବର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଆର୍ ଅନୁଗୁଳ ଜିଲ୍ଲାନ ଆଇବା 24 ଘଣ୍ଟା ଭିତରେ ପ୍ରବଳ ବର୍ଷାକେ ନେଇକରି ପାଣିପାଗ ବିଭାଗ ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ଏହାଦେ ତକ୍ ଚଳିତ ମୌସୁମୀ ଋତୁନ ସ୍ୱାଭାବିକନୁ 25% କମ୍ ବର୍ଷା ହୋଇଛି। ଏତାର ଭିତରେ 11ଟା ଜିଲ୍ଲାନ ସ୍ୱାଭାବିକ ଆର୍ 17ଟା ଜିଲ୍ଲାନ କମ୍ ବର୍ଷା ହୋଇଥିବାର ଜଣାପଡ଼ିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲବାର ବାବଦେ ଆଇବାକାଇଲ ହେବା ନୂଆ କମିଟିର ବୈଠକ କହିଲେ ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ରାଇଜେ ଲଗାଯିବା 5 କୋଟି ଗଛ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ଭଲପୁର ଆର୍ କୁଚିଣ୍ଡା ଗସ୍ତ କରିକରି ଭିନ୍ ଭିନ୍ ପ୍ରକଳ୍ପର କଲେ ସମୀକ୍ଷା। ସହରର ଡ୍ରେନେଜ୍ ବ୍ୟବସ୍ଥା ଲାଗି ତିଆରି ହେବା ମାଷ୍ଟର ପ୍ଲାନ୍। ଆଘର ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ଆଉ ରାଇଜେ ମୌସୁମୀର ବୋଲେ ଆଇବାକାଲି ଜବର ବର୍ଷା। 11ଟା ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।